ଆକାଶ ସୁଟ୍ କେତେ ପରସେଣ୍ଟ ସରିଲାଣି
ସାର୍? 50% ସରିଗଲାଣି ସାର୍, ଆଉ ବାସ୍ 3 ଦିନ ସରିଯିବ ସାର୍।
ଠିକ୍ ଅଛି, ତୁମେ ସୁଟ୍ କମ୍ପ୍ଲିଟ୍ କରିକି କୋରାପୁଟ ବାହାରି ଯାଅ। ଆମକୁ ଯେମିତି ହେଲେ ଏ ମାସରେ ସବୁ ଡିଷ୍ଟ୍ରିକ୍ଟର ଡକ୍ୟୁମେଣ୍ଟରିଜ୍ ଭିଡ଼ିଓ କମ୍ପ୍ଲିଟ୍ କରିବାର ଅଛି।
ସିଓର ସାର୍, ସିଓର ସାର୍। ଆଜ୍ଞା, ଖାଲି ବସିକି ଅର୍ଡ଼ର ଦେବା ଶିଖିଛି।
ଆରେ ଭାଇ, ଗୋଟେ ପ୍ରୋବ୍ଲେମ୍ ହେଇଯାଇଛି।
କ'ଣ ହେଇଛି?
କାଲି ଯେଉଁ କୁମ୍ଭାର ମୂଷା କଥା ଆମେ କଥା ହେଇଥିଲେ, ସେ ଆସିବାର ଥିଲା, ସେ ଆସିପାରିବନି।
କାହିଁକି?
ସେ ମାଲ ପିଇ ଚାନ୍ଦିନୀ ଉପରେ ଗଡ଼ୁଛି, ଡାକିବାକୁ ଗଲେ ଗାଳି କରୁଛି।
ଆବେ ଉପରୁ ପ୍ରେସର ପଡ଼ିଲାଣି, ଏବେ କ'ଣ କରିବା ତାହେଲେ?
ସେ ମଉସାଙ୍କର ଝିଅକୁ ଡାକିଦେବା କି?
ତାକୁ କ'ଣ ମାଟିରେ ତିଆରି କରିବା? ସେ
ତାକୁ ଟିକେ ଟିକେ ଜଣା ଅଛି।
ହଉ ଡାକେ।
ହଉ।
ଜନ ରୂପ ତୋର ତୋପା ଚାନ୍ଦିନୀ, ତୋ ପରି ରୂପ ସି ମୁଁ କେବେ ଦେଖିନି। ଚେହେରା କଲା ଘାୟଲ ମୁଁ ଘାୟଲ, ତୁମ ଚେହେରା କଲା ଘାୟଲ ମୁଁ ଘାୟଲ,
ତୁମ ଇଶାରା କଲା ଘାୟଲ ମୁଁ ଘାୟଲ, ତୁମ ଇଶାରା କଲା ଘାୟଲ ମୁଁ ଘାୟଲ।
ତତେ ଦେଖି ଭଲ ଲାଗେ ତୋ ସଜ কলা ঘায়ল মো ঘায়ল, তো চেহারা কলা ঘায়ল মো ঘায়ল,
তো ইশারা কলা ঘায়ল মো ঘায়ল, তো ইশারা কলা ঘায়ল মো ঘায়ল।
ଦେଲୁ ଛିଞ୍ଚି ପ୍ରେମ ମନ୍ତୁରା ପାଣି
ଆଃ।
ଭାଇ ଯିବା ନା ଆଉ କିଛି କାମ ରହିଲା?
ଆଚ୍ଛା, ପାଞ୍ଚ ଦିନର ଦେଖାରେ କ'ଣ ଭଲ ପାଇବା ହେଇପାରେ?
ମୁଁ ଯେତିକି ଜାଣିଛି ପାଞ୍ଚ ଦିନ ତ ବହୁତ, ଗୋଟେ ମୁହୂର୍ତ୍ତରେ ବି ଭଲ ପାଇବା ହେଇଯାଏ।
ଖାଲି ଗୋଟେ ଲାଷ୍ଟ ଇଣ୍ଟରଭ୍ୟୁ ବାକି ରହିଯାଇଥିଲା। ତମ ନାଁ ଆଉ ତମ ଫୋନ ନମ୍ବରଟା।
ଚେହେରା କଲା ଘାୟଲ ମୁଁ ଘାୟଲ, ତୁ ଚେହେରା କଲା ଘାୟଲ।